ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭା ସଚିବାଳୟ ପରିସରରେ ଆରମ୍ଭ ହୋଇଛି ମକ୍ ପୋଲିଂ, ସୋମବାର ଦିନ ହେବ ଭୋଟ୍ ଗ୍ରହଣ। ହାଇକୋର୍ଟ ସମେତ ରାଜ୍ୟର 13 ଜିଲ୍ଲା କୋର୍ଟ ଓ ତାଲୁକ ସ୍ତରୀୟ ଅଦାଲତରେ ଚାଲିଛି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ। ଗଣିତ ଓ ଆଶାର ବିଷୟବସ୍ତୁ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଗଣିତ ଦିବସ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ କ୍ୱାଲିଫାୟର୍ସ ଫାଇନାଲ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧାନସଭା ସଚିବାଳୟ ପରିସରରେ ମକ୍ ପୋଲିଂ ଆରମ୍ଭ ହୋଇଛି। ପ୍ରଥମେ ବିରୋଧୀ ବିଜେଡ଼ିର ବିଧାୟକମାନେ ମକ୍ ପୋଲିଂରେ ଅଂଶଗ୍ରହଣ କରିବା ସହିତ ରାଜ୍ୟସଭାରେ ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଛନ୍ତି। ସନ୍ଧ୍ୟାରେ ଶାସକ ଦଳର ବିଧାୟକମାନେ ମକ୍ ପୋଲିଂରେ ଭାଗ ନେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନିର୍ବାଚନ ପାଇଁ ନିଯୁକ୍ତ ଅଧିକାରୀମାନେ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଆସନ୍ତା 16 ସକାଳ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ଗୃହ କାର୍ଯ୍ୟ ଚାଲିବା ସହିତ ବିଧାନସଭାର 54 ନମ୍ଘର ପ୍ରକୋଷ୍ଠରେ ମତଦାନ କରାଯିବ। ଓଡ଼ିଶାରେ 4 ଆସନ ପାଇଁ 5 ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ, କଂଗ୍ରେସ ବିଜେଡ଼ିର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଫେବୃୟାରୀ 26 ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଓଡ଼ିଶା ପାଇଁ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁ ନେଇ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ରାଜ୍ୟରେ ହାଇକୋର୍ଟ ସମେତ 13 ଜିଲ୍ଲା କୋର୍ଟ ଓ ତାଲୁକସ୍ତରୀୟ ଅଦାଲତରେ ଆଜି ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଆଜି ପୂର୍ବାହ୍ନ 10:00 ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହୋଇଛି। ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରାଧୀନ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଉଛି। ବାଣିଜ୍ୟ ଓ ପରିବହନ ବିଭାଗର ସୂଚନା ଅନୁସାରେ 2025 ଜୁଲାଇ ମାସ ପୂର୍ବରୁ ଜାରି ହୋଇଥିବା ପୁରୁଣା ଗାଡ଼ି ଚାଲାଣ ବାବଦରେ ଏକକାଳୀନ ପୈଠ ବ୍ୟବସ୍ଥାରେ 50% ପର୍ଯ୍ୟନ୍ତ ରିହାତି ଜରିମାନା ଅଦାଲତରେ ବିଚାର କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲ, ବରିଷ୍ଠ ସିଭିଲ୍ ଜଜ୍ ପୂଜା ଦେ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ମାମଲାର ଫଇସଲା କରିଥିଲେ। ଭଦ୍ରକ ଜିଲ୍ଲାର ନଳାଙ୍ଗ ଜିଲ୍ଲା ଜଜ୍ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ବିନୟ ରାଉତ ଲୋକ ଅଦାଲତର ବିଭିନ୍ନ ମୋକଦ୍ଦମାର ସମାଧାନ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ 19 ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ ଆଜି ବିଚାରାଧୀନ ହୋଇଥିଲା। ଏଥିରେ 2,44,00,000 ଟଙ୍କାର ହିତାଧିକାରୀମାନଙ୍କ ପାଇଁ କୋର୍ଟ ତାଙ୍କର ଅର୍ଡର କରିଥିଲେ। ଏଥିରେ ଆମର 37,00,000 ଟଙ୍କାର ହିତାଧିକାରୀଙ୍କ ପାଇଁ ଅର୍ଡର ହୋଇଥିଲା।
ଲୋକ ଅଦାଲତଙ୍କ ଜରିଆରେ ଟ୍ରାଫିକ୍ ଚାଲାଣ ମାମଲାଗୁଡ଼ିକର ରିହାତିରେ ସମାଧାନ ପାଇଁ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ନିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏନେଇ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କଟକରେ 6 ସ୍ୱତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହୋଇଥିବା ପରିବହନ ଆୟୁକ୍ତଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଲୋକ ଅଦାଲତ କ୍ୟାମ୍ପ ପରିସରରେ 3 ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ 3 ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଇ ଚାଲାଣ .parivahan.government.in ପୋର୍ଟାଲ ମାଧ୍ୟମରେ ସାଧାରଣ ଜନତା ଚାଲାଣ ପୈଠ କରିପାରିବେ। ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ 2026 ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇ ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପକୁ ଦୃଢ଼ୀଭୂତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ପରିଚୟର ମୂଳଦୁଆ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟର ଗୌରବମୟ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ପୁନର୍ଜୀବିତ କରିଛନ୍ତି। 2036 ସୁଦ୍ଧା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ପୂର୍ତ୍ତି ଅବସରରେ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ 4.5 କୋଟି ଓଡ଼ିଆଙ୍କୁ ଏକତ୍ର ହୋଇ ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଣିତ ଓ ଆଶାର ବିଷୟବସ୍ତୁ ନେଇ ଆଜି ଅନ୍ତର୍ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। ପାଇଥାଗୋରିଆନମାନେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଗଣିତ ଶବ୍ଦ ସୃଷ୍ଟି କରିଥିଲେ। ଏହି ସଂଖ୍ୟା ଜୀବନର ଏକ ଅଂଶବିଶେଷ ଭାବେ ବିବେଚନା କରାଯାଇଥାଏ। ରାଜ୍ୟର ଶିକ୍ଷାନୁଷ୍ଠାନ, ସଂଗ୍ରହାଳୟ, ପାଠାଗାରଗୁଡ଼ିକରେ ଗଣିତ ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣିତ ହେଉଛି ଶିକ୍ଷା ଏବଂ ଗବେଷଣାର ଆଧାର ସହ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ପ୍ରମୁଖ ଅଂଶବିଶେଷ। ଏହାର ଉପଯୋଗିତାକୁ ଗୁରୁତ୍ୱ ଦେଇ 2019 ନଭେମ୍ବର ମାସରେ ୟୁନେସ୍କୋର 40ତମ ସାଧାରଣ ଅଧିବେଶନରେ ଆଜିର ଦିନକୁ ଅନ୍ତର୍ଜାତୀୟ ଗଣିତ ଦିବସ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଣିତ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଗଣିତ କେବଳ ସଂଖ୍ୟା ଏବଂ ସମୀକରଣ ନୁହେଁ, ଏହା ନବସୃଜନ, ଆବିଷ୍କାର ଏବଂ ଭବିଷ୍ୟତକୁ ଆକାର ଦେଉଥିବା ସମାଧାନର ମୂଳଦୁଆ। ପୁରୀ ବେଳାଭୂମିରେ ଆସନ୍ତା 21ରୁ 23 ତାରିଖ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ କାର୍ନିଭାଲ ଅନୁଷ୍ଠିତ ହେବାକୁ ଯାଉଛି। କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଏବଂ କ୍ରୀଡ଼ାଭିତ୍ତିକ ସଚେତନତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବ। ପୁରୀ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍ ବିତରଣ ସମ୍ପର୍କିତ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଏଜେନ୍ସି ମାଲିକମାନେ ଉପସ୍ଥିତ ରହି ଜିଲ୍ଲାରେ ସୁରୁଖୁରୁରେ ଗ୍ୟାସ୍ ବିତରଣ ବାବଦରେ ଆଲୋଚନା କରିଥିଲେ। ଗ୍ୟାସ୍ ଗୋଦାମରେ ପୁଲିସ୍ ମୁତୟନ କରାଯାଇ ବିତରଣ ବ୍ୟବସ୍ଥାକୁ ସରଳୀକରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ବିଦ୍ୟାଳୟ ହଷ୍ଟେଲଗୁଡ଼ିକୁ ନିୟମିତ ଗ୍ୟାସ୍ ଯୋଗାଇବାରେ ଯେଭଳି ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ପୁରୁଣା ବ୍ଲକରେ ପ୍ରଥମ ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦେବ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବାର ଏକ ପ୍ରୟାସ ବୋଲି କହିଛନ୍ତି। ଭାରତୀୟ ମହିଳା ହକି ଦଳ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ରେ ଆଜି ଇଂଲଣ୍ଡକୁ ଭେଟିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ତେଲେଙ୍ଗାନାର ଜିଏମ୍ସି ବାଲାଯୋଗୀ ହକି ପଡ଼ିଆଠାରେ ଅନୁଷ୍ଠିତ ହେବ। ଉଭୟ ଦଳ ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଅପରାଜିତ ଅଛନ୍ତି। ସାଲମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗତକାଲି ସେମିଫାଇନାଲ୍ରେ ଇଟାଲୀକୁ 1-0ରେ ପରାସ୍ତ କରିଛି। 2018-2022 ଓ ଚଳିତ ବର୍ଷକୁ ମିଶାଇ ଭାରତୀୟ ମହିଳା ହକି ଦଳ 3ଥର ଲାଗି ହକି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ସଫଳତା ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଫାଇନାଲ୍ ମ୍ୟାଚ୍ ପାଇଁ ଶ୍ରୀ ମାଝୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀରେ ନାମଲେଖା ପାଇଁ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଚଳିତ ମାସ 25 ତାରିଖରେ ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନଙ୍କ ଆଡ୍ମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରେ ଆସନ୍ତା 16 ତାରିଖ ସୋମବାରଠାରୁ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଦୁଇଦିନିଆ ପ୍ରଥମ ଓଡ଼ିଶା ରାଜ୍ୟ ସ୍ପ୍ରିଣ୍ଟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। 100, 200 ଓ 400 ମିଟର ଦୌଡ଼ ଏବଂ 100, 200 ଓ 400 ମିଟର ହର୍ଡଲ୍ସ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେବେ। ସକାଳ 8:00ରୁ 11:30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଅପରାହ୍ନ 3ଟାରୁ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପାଣିପାଗ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ପଶ୍ଚିମ ଭାଗରେ ଦିନ ତାପମାତ୍ରା ଅଧିକ ବୃଦ୍ଧି ପାଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଗ୍ରୀଷ୍ମ ପ୍ରବାହ ନେଇ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ରାଜ୍ୟର ଉପକୂଳ ଅଞ୍ଚଳଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ 5 ଦିନ ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭା ସଚିବାଳୟ ପରିସରରେ ଆରମ୍ଭ ହୋଇଛି ମକ୍ ପୋଲିଂ। ସୋମବାର ଦିନ ହେବ ଭୋଟ୍ ଗ୍ରହଣ। ହାଇକୋର୍ଟ ସମେତ ରାଜ୍ୟର 13 ଜିଲ୍ଲା କୋର୍ଟ ଓ ତାଲୁକସ୍ତରୀୟ ଅଦାଲତରେ ଚାଲିଛି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ। ଗଣିତ ଓ ଆଶାର ବିଷୟବସ୍ତୁ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଗଣିତ ଦିବସ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ କ୍ୱାଲିଫାୟର୍ସ ଫାଇନାଲ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।